ମୁଁ ତମଠାରୁ ଦୂରେଇ ଯିବା ପରେ ବି ଫେଇ ଥର ଲେଉଟି ଆସେ ତମ ପାଖକୁ। ସତ କହିଲେ ତୁମ ଦେହରେ ବି କ'ଣ ପୃଥିବୀ ପରି ମାଧ୍ୟାକର୍ଷଣ ଶକ୍ତି ଅଛି। ମୁଁ ନ ଚାହିଁଲେ ବି ଛାଏଁ ଛାଏଁ ଏମିତି ଆପଲଟିଏ ପାଲଟି ତମ ଛାତିକୁ ଲେଉଟି ଆସୁଛି। ଆମେ ଗଢ଼ିନଥିବା ଗୁଡ଼ାଏ ଅନାମଧେୟ ସମ୍ପର୍କ ବର୍ଷା ଭିଜା ସନ୍ଧ୍ୟାରେ ଥରେ ଥରେ ପ୍ରେମ ଜଡ଼ସଡ଼ ହୋଇ ମୋ ଗେଟ୍ ବାହାରେ କଲିଂ ବେଲ୍ ବଜାନ୍ତି। ଆଉ ମୁଁ ଅନିଚ୍ଛା ସତ୍ତ୍ୱେ ଗତଥର ପରି କବାଟ ଖୋଲି ସୋଫାରେ ବସେଇ ଗରମ ଚାହା କପେ ହାତକୁ ବଢ଼ାଇ ଦିଏ। ଆଉ ମୋର ଆଖି ଦୁଇଟା ତୁମ ପ୍ରସନ୍ନତାରେ ମିଟମିଟ୍ କରୁଥିବା ଆଖି ଦୁଇକୁ ଏକ ଲୟରେ ଅନେଇ ରୁହନ୍ତି। କିଏ କିଏ କହନ୍ତି ତୁମ ପାଇଁ କାଳେ ସେ ରାଧିକା ସାଜିଛି, କିଛି ନ ପାଇବି ତୁମ ହାତ ପାପୁଲିରେ ତାର ସବୁକିଛି ଉଜାଡ଼ି ଦେଇଛି। ଆହୁରି ବି କେହି ଜଣେ ଅଛି ମୀରା ପରି, ତା ସାରା ଜୀବନଟା ତୁମ ନାଁରେ ଲେଖିଛି। ସକାଳୁ ସନ୍ଧ୍ୟା ତୁମ ନାଁ ଜପୁଛି। ଶୁଣିଛି ଏମିତି ବି କେହି ଜଣେ ଅପୂର୍ବା ସୁନ୍ଦରୀ ଅଛି, ଯିଏ ତୁମ ଘରର ଲକ୍ଷ୍ମୀ ସାଜିବାକୁ ନିଜ ପରିଚୟ ପାସରି ସାରିଛି, ନିଜକୁ କ୍ରୀତଦାସୀ କରି ସାରା ଜୀବନ ପାଇଁ ତୁମ ଘରେ ବନ୍ଧା ପକେଇଛି। ହେଲେ ମୁଁ ନା ରାଧା ସାଜିବାକୁ ଚାହେଁ ନା ମୀରା, ନା ମନରେ ଲୋଭ ଅଛି ରୁକ୍ମିଣୀ ସାଜିବାର। ମୁଁ ତ କେବେ ତୁମ ପ୍ରେମିକାଟିଏ ହୋଇ ତୁମକୁ ଝୁରିବାକୁ ବି ଚାହିଁନି, କି ସ୍ତ୍ରୀ ହୋଇ ତୁମ ନାମରେ ସିନ୍ଦୁରରେ ସିମନ୍ତିନୀ ସାଜିବାକୁ ଇଚ୍ଛା ବି କରିନି, କେବେ ଚାହିଁନି ବି ଗୋଟେ ସାକ୍ଷାତ, ଚାହିଁନି ବି ମିଠା କଥା କେହି ପଦ। ହେଲେ ବି ମୁଁ ଜାଣିନି ତମଠାରୁ ଦୂରେଇ ଯାଇ ଅନେକ ଦୂର ଗଲା ପରେ ବି କେମିତି ତୁମ ପାଖାପାଖି ଲଟକି ରହିଥାଏ ଆଉ କା ନାଁରେ ଝୁଣ୍ଟିଆ ପିନ୍ଧିଥିବା ମୋର ଏଇ ଦୁଇଟା ପାଦ।